ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ବୃହତ୍ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ଉଚ୍ଚ ସାମର୍ଥ୍ୟ ରହିଛି କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ସର୍ବୋଚ୍ଚ ରେଳତୋଳନ ଚେନ୍ନାଗ ସେତୁର କଲେ ଉଦ୍ଘାଟନ। ବିଭିନ୍ନ ବିଭାଗରେ 1248 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଆସନ୍ତା ଅଗଷ୍ଟ 3 ତାରିଖରେ ଅନୁଷ୍ଠିତ ହେବ ନିଟ୍ PG ପରୀକ୍ଷା 2025। ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ରୁକ୍ମିଣୀ ହରଣ ନୀତି, 5 ଘଣ୍ଟା ପାଇଁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ବୃହତ୍ ସ୍ୱପ୍ନକୁ ପୂରଣ କରିବାରେ ଆମର ଉଚ୍ଚ ସାମର୍ଥ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଜମ୍ମୁ କାଶ୍ମୀରର ରାମବନ ଜିଲ୍ଲାରେ ବିଶ୍ୱର ସର୍ବୋଚ୍ଚ ରେଳତୋରଣ ସେତୁ ଚେନାବ ସେତୁର ଉଦ୍ଘାଟନ କରି କହିଛନ୍ତି, କେନ୍ଦ୍ର ସରକାର ଲୋକଙ୍କ କଲ୍ୟାଣ ପାଇଁ ସର୍ବଦା ତତ୍ପରତା ସହ କାର୍ଯ୍ୟ କରୁଛନ୍ତି। ବିଗତ 11 ବର୍ଷ ମଧ୍ୟରେ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳୁ ବାହାରି ମଧ୍ୟମ ବର୍ଗରେ ସାମିଲ ହୋଇଛନ୍ତି। ସେହିଭଳି ଉଜ୍ଜଳା ଯୋଜନାରେ 10 କୋଟି ଗ୍ୟାସ୍ ସଂଯୋଗ କରାଯାଇଛି। ଆୟୁଷ୍ମାନ ଭାରତ ଯୋଜନାରେ 50 ଲକ୍ଷ ଲୋକଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କେନ୍ଦ୍ର ସରକାର ପ୍ରୟାସ ହି ଗରିବ ନୟେ ମଧ୍ୟମ ବର୍ଗ କୁ ଜ୍ୟାଦା ସେ ଜ୍ୟାଦା ତାକତ ଦେ, ୱନ୍ ରାଙ୍କ ୱନ୍ ପେନ୍ସନ୍ ହୋ, 12 ଲକ୍ଷ ରୁପେ ତକ କି ସାଲାରୀ କୁ ଟ୍ୟାକ୍ସ ଫ୍ରି କରନା ହୋ, ଘର ଖରିଦନେ କେ ଲିଏ ଆର୍ଥିକ ସହାୟତା ଦେନା ହୋ, सस्ती हवाई यात्रा के लिए मदद देनी हो, हर तरह से सरकार गरीब और मध्यम वर्ग के साथ कंधे से कंधा मिलाकर चल रही है।
ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆଜି ଜମ୍ମୁ କାଶ୍ମୀର ଗସ୍ତ ଅବସରରେ ଉଦ୍ଧମପୁର ଶ୍ରୀନଗର ବାରମୁଲା ରେଳ ସଂଯୋଗ ପ୍ରକଳ୍ପକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପ୍ରାୟ 44,000 କୋଟି ଟଙ୍କା ବ୍ୟୟରେ 272 କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ନିର୍ମିତ ହୋଇଛି। ଚେନାବ ସେତୁ ଏବଂ ପ୍ରଥମ କେବୁଲ ମାଧ୍ୟମରେ ସଂଯୁକ୍ତ ଅଞ୍ଜି ରେଳ ସେତୁ ଏହାର ଅଂଶବିଶେଷ। ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ତଥା ସ୍ୱଚ୍ଛତା ଆଣିବା ପାଇଁ ଗତ 1 ବର୍ଷରେ ରାଜ୍ୟ ସରକାର 27,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମ୍ଠାରେ 7ଟି ବିଭାଗ ପାଇଁ 1,248 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରି ଶ୍ରୀ ମାଝୀ କହିଛନ୍ତି, ଆସନ୍ତା 5 ବର୍ଷରେ 1,50,000 ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ସରକାରୀ ଏବଂ ବେସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତିରେ ସ୍ୱଚ୍ଛତାକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ 4ଟି ପର୍ଯ୍ୟାୟରେ 1,50,000 କୋଟି ପୁଞ୍ଜିନିବେଶ ଫଳରେ 90,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୁନିଶ୍ଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ଏକ୍ ପେଡ୍ ମା କେ ନାମ ଅଭିଯାନରେ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ନବନିଯୁକ୍ତଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ 2 ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ କ୍ୟାବିନେଟ୍ ବୈଠକ ଆଜି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ କ୍ୟାବିନେଟ୍ ବୈଠକ ବସିବ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭୁବନେଶ୍ୱରସ୍ଥିତ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ବର୍ଷା ଜଳ ନିଷ୍କାସନର ସ୍ଥାୟୀ ସମାଧାନ କରାଯାଉଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ବର୍ଷା ପୂର୍ବରୁ ଡ୍ରେନ୍ରେ ଦେଖାଦେଇଥିବା ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁକୁଳା ଡ୍ରେନ୍ରେ ସ୍ଲାବ୍ ପକାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ଡ୍ରେନ୍ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ରେପୋ ରେଟ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଆର୍ବିଆଇର ମନିଟାରୀ ପଲିସି ବୈଠକରେ ରେପୋ ରେଟ୍ 0.5% ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ରେପୋ ରେଟ୍ 6% ହ୍ରାସ ପାଇଁ 5.5%ରେ ପହଞ୍ଚିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନିଟ୍ PG ପରୀକ୍ଷା 2025 ଆସନ୍ତା ଅଗଷ୍ଟ 3 ତାରିଖରେ ହେବା ନେଇ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ପରୀକ୍ଷା ଜୁନ୍ 15 ତାରିଖରେ ଅନୁଷ୍ଠିତ ହେବାର ଥିଲା। ତେବେ ଅଗଷ୍ଟ 3 ତାରିଖରେ ଗୋଟିଏ ସିଫ୍ଟରେ ନିଟ୍ PG ପରୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଚଳିତମାସ 9 ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଆଜିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଛି। ଆଗ୍ରହୀ ଜନସାଧାରଣ jnsunani.odisha.gov.in ପୋର୍ଟାଲ ଜରିଆରେ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ। ରାଜ୍ୟରେ ପୁଣି 7 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଫଳରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା 30କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 16 ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ 9 ଜଣ ଅଛନ୍ତି। ଅନ୍ୟପକ୍ଷରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 5364ରେ ପହଞ୍ଚିଛି। ଗତ 24 ଘଣ୍ଟା ମଧ୍ୟରେ 4 ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ ରାଜ୍ୟରେ 4724ଜଣ ରୋଗୀ ସୁସ୍ଥ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗରିବ ଲୋକଙ୍କୁ ଆର୍ଥିକ ସହାୟତା ତଥା ମୌଳିକ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା। ଗତ 11 ବର୍ଷ ମଧ୍ୟରେ ପ୍ରତିଟି ସରକାରୀ ପଦକ୍ଷେପରେ ଲୋକଙ୍କ ଲାଗି ସେବା, ସୁଶାସନ ଓ କଲ୍ୟାଣ ଏଥିରେ ଅନ୍ତର୍ନିହିତ ରହିଛି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
ସମଗ୍ର ଦେଶ ଏକ ରୂପାନ୍ତରିତ ଓ ସମଷ୍ଟିଗତ ସରକାରର ସୁଶାସନରେ ରହି ଅଗ୍ରଗତି କରୁଛି। ଗରିବ କଲ୍ୟାଣ ଯୋଜନାରେ ଏପର୍ଯ୍ୟନ୍ତ 81 କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟାନ୍ନ ପ୍ରଦାନ କରାଯାଇଛି। ସେହିଭଳି ପିଏମ୍ ଆବାସ ଯୋଜନାରେ 4 କୋଟିରୁ ଊର୍ଦ୍ଧ୍ୱ ପକ୍କା ଘର ନିର୍ମାଣ କରାଯାଇଛି। ସଶକ୍ତିକରଣ, ଭିତ୍ତିଭୂମିର ବିକାଶ, ସମଷ୍ଟିଗତ ଭାବଧାରାରେ ବିଶ୍ୱାସ ରଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ପ୍ରାୟ 25 କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଊର୍ଦ୍ଧ୍ୱକୁ ଅଣାଯାଇ ସ୍ୱଚ୍ଛଳ ବର୍ଗରେ ସାମିଲ କରାଯାଇଛି। ଏହା ସାମୂହିକ ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଉଛି। ଲୋକଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ଅଧିକାର ଦେବା ପାଇଁ 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ ଉଜ୍ଜଳା ଯୋଜନା ଅଧୀନରେ 10 କୋଟିରୁ ଅଧିକ ଗ୍ୟାସ୍ ସଂଯୋଗ କରାଯାଇଛି। ସମ୍ବଲପୁରରେ କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ପାଖରେ କିଭଳି ଭାବେ ପହଞ୍ଚିପାରୁଛି ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର।
ବିଭିନ୍ନ ଯୋଜନା ଯୋ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ପ୍ରଭାବୀ ରୂପେ ସମ୍ବଲପୁର ଜିଲ୍ଲାରେ ଇମ୍ପ୍ଲିମେଣ୍ଟ କରାଯାଉଛି। PMEGP ପ୍ରାଇମେରୀ ସର୍ସ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ପ୍ରୋଗ୍ରାମ ହଉ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ହଉ, ଏମିତି ବି ଯୋଜନାର ସମସ୍ତ ଜନସାଧାରଣଙ୍କ ପର୍ଯ୍ୟନ୍ତ ପହଞ୍ଚାଉଛୁ, ଯେମିତିକି ସେମାନେ ଏମ୍ପ୍ଲୟମେଣ୍ଟ ନିଜେ ମଧ୍ୟ ଜେନେରେଟ୍ କରିବେ ଓ ନିଜେ ଏମ୍ପ୍ଲୟେବଲ ମଧ୍ୟ ତା ମାଧ୍ୟମରେ ହେଇପାରିବେ। ତ ଓଭରଅଲ୍ ସମ୍ବଲପୁର ଜିଲ୍ଲାର ବହୁତ ପ୍ରଭାବୀ ରୂପେ ଏହାର ଇମ୍ପ୍ଲିମେଣ୍ଟେସନ ଯୋଗୁଁ ଜନସାଧାରଣ ଉପରେ ଏହାର ଇମ୍ପାକ୍ଟ ଦେଖିବାକୁ ମିଳୁଛି, ବହୁତ ପଜିଟିଭ ଫିଡ଼ବ୍ୟାକ୍ ଅଛି। ରିସେଣ୍ଟଲି ଗଭର୍ଣ୍ଣମେଣ୍ଟ ଯୋଉ ଆମର ସୁଭଦ୍ରା ଯୋଜନା କରିଛି, ପାଖାପାଖି 2,70,000 ମା ମାନଙ୍କୁ ଏହାର ବେନିଫିଟ୍ସ, ଭଗିନୀ ମାନଙ୍କୁ ଏହାର ବେନିଫିଟ୍ସ ମିଳିଛି।
ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
ଢେଙ୍କାନାଳ ସଦର ବ୍ଲକରୁ ମହିଳା ଚାଷୀମାନେ 25 କ୍ୱିଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ଇଟାଲୀକୁ ରପ୍ତାନୀ କରିଛନ୍ତି। 3ଟି ପଞ୍ଚାୟତର 13ଟି ଗ୍ରାମରୁ ଏହି ଆମ୍ବକୁ ସଂଗ୍ରହ କରାଯାଇଛି। ମହିଳା କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ 25 କ୍ୱିଣ୍ଟାଲ ଆମ୍ବ ପ୍ୟାକିଂ କରାଯାଇ କଲିକତା ଆନ୍ତର୍ଜାତିକ କାର୍ଗୋ ଟର୍ମିନାଲରୁ ଇଟାଲୀକୁ ରପ୍ତାନୀ କରାଯାଇଛି। ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟମେଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଚାନ୍ଦବାଲି, ବନ୍ତ, ଭଣ୍ଡାରୀପୋଖରୀ ବ୍ଲକ ମିଶନ ଶକ୍ତି କକ୍ଷରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପାରମ୍ପରିକ ପିଠା ସମେତ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ବିମଳା ମନ୍ଦିର ନିକଟକୁ ମଦନ ମୋହନ ଆସିବା ପୂର୍ବରୁ ସେଠାରେ ମା ଲକ୍ଷ୍ମୀ ପହଞ୍ଚିବେ, ପରେ ମାଜଣା କରାଯାଇ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ନ 1:00ରୁ ସନ୍ଧ୍ୟା 6:00 ଯାଏଁ ସାଧାରଣ ଦର୍ଶନ ବନ୍ଦ ରଖାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ପରେ ଏହି ନୀତି କରାଯିବ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡା ଠାକୁରାଣୀ ଯାତ୍ରା ଶେଷ ହୋଇଛି। ଶେଷ ଦିନରେ ସନ୍ଧ୍ୟା ଆଳତୀ ପରେ ମା' ପାଟଖଣ୍ଡା ନଗର ପରିକ୍ରମା କରିଥିଲେ। ପ୍ରତିଦିନ ସକାଳ ଧୂପ, ଦ୍ୱାରଫିଟା ପରେ ଅନ୍ୟାନ୍ୟ ନୀତି ସହ ପୂଜାର୍ଚ୍ଚନା କରାଯାଇଥିଲା। ପାଣିପାଗ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ବୃହତ୍ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ଉଚ୍ଚ ସାମର୍ଥ୍ୟ ରହିଛି କହିଲେ ପ୍ରଧାନମନ୍ତ୍ରୀ। ବିଶ୍ୱର ସର୍ବୋଚ୍ଚ ରେଳତୋରଣ ଚେନ୍ନାବ ସେତୁର କଲେ ଉଦ୍ଘାଟନ। ବିଭିନ୍ନ ବିଭାଗରେ 1,248 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଆସନ୍ତା ଅଗଷ୍ଟ 3 ତାରିଖରେ ଅନୁଷ୍ଠିତ ହେବ ନିଟ୍ PG ପରୀକ୍ଷା 2025 ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ରୁକ୍ମିଣୀ ହରଣ ନୀତି। 5 ଘଣ୍ଟା ପାଇଁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପହଞ୍ଚିଛି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।